ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମୟୂରଭଞ୍ଜ ଜିଲ୍ଲାରେ 6400 କୋଟିରୁ ଅଧିକ ମୂଲ୍ୟର କେତେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ମୟୂରଭଞ୍ଜ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ବାଙ୍ଗିରିପୋଷି ଗୋରୁ ମହିଷାଣୀ, ବୁଢ଼ାମରା ଚାକୁଲିଆ ଏବଂ ବାଦାମ ପାହାଡ଼ କେନ୍ଦୁଝରଗଡ଼ ରେଳ ଲାଇନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହିତ ସେ ରାଇରଙ୍ଗପୁରଠାରେ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ଦଣ୍ଡାବୋଷ ଏୟାର ଷ୍ଟ୍ରିପ୍ ଏବଂ ଉପମଣ୍ଡଳୀୟ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ 8ଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଅନୁମୋଦନ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଦେଶରେ 85ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଓ 28ଟି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ମଞ୍ଜୁରୀ ପ୍ରଦାନ ମିଳିଛି। ରାଜ୍ୟରେ କୁଚିଣ୍ଡା, ତାଳଚେର, ଆଠମଲ୍ଲିକ, କାମାକ୍ଷାନଗର, ଆଇଟିବିପି ଖୋର୍ଦ୍ଧା, ଜୟପୁର, ରେଲୱେ ଟିଟିଲାଗଡ଼ ଓ ପାଟନାଗଡ଼ରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅପରାହ୍ନରେ ବାଲେଶ୍ୱର ରେଳଷ୍ଟେସନର ନବନିର୍ମିତ ଫୁଟ୍ ଓଭରବ୍ରିଜ୍ର ଉଦ୍ଘାଟନ କରିବେ। ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କଟକ ରେଳଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥର ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। କଟକ ସାଂସଦ ଭର୍ତ୍ତୃହରି ମହତାବ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ସାଙ୍କେତିକ ଭାଷା ପାଇଁ ପିଏମ୍ ଇ ବିଦ୍ୟା ଡିଟିଏଚ୍ ଚ୍ୟାନେଲ୍ର ନୂଆଦିଲ୍ଲୀରେ ଗତକାଲି ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ପିଏମ୍ ଇ ବିଦ୍ୟା ଶ୍ରବଣ ବାଧିତ ସମ୍ପ୍ରଦାୟକୁ ଶିକ୍ଷା କ୍ଷେତ୍ରରେ ସହାୟତା ପ୍ରଦାନ କରିବା ସହ ଚ୍ୟାନେଲ୍ରେ ଥିବା ବ୍ୟାପକ ଡିଜିଟାଲ୍ ପାଠ୍ୟକ୍ରମ, ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ ଆଦି ବିଭିନ୍ନ ସମ୍ବଳ ମାଧ୍ୟମରେ ଶ୍ରବଣ ବାଧିତଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ସହାୟକ ହେବ। ସଶସ୍ତ ବାହିନୀରେ ସେବାରତ ତଥା ସେବାନିବୃତ୍ତ ଯବାନମାନଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଆଜି ସଶସ୍ତ ବାହିନୀ ପତାକା ଦିବସ ପାଳିତ ହେଉଛି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମସ୍ତ ସେନାନୀଙ୍କୁ ଶୁଭେଚ୍ଛା ଜଣାଇ ସଶସ୍ତ ସେନା ପତାକା ଦିବସ ପାଣ୍ଠିକୁ ମୁକ୍ତ ହସ୍ତରେ ଦାନ କରିବା ଲାଗି ଆହ୍ୱାନ ଦେଇଛନ୍ତି। 2025 ଜାନୁଆରୀ ପହିଲାରୁ ଝାରସୁଗୁଡ଼ାରୁ ହାଇଦ୍ରାବାଦକୁ ବିମାନ ସେବା ଆରମ୍ଭ ହେବ। ପ୍ରତ୍ୟେକ ରବିବାର ଓ ସୋମବାର ଅପରାହ୍ନ 4:35 ଓ ସପ୍ତାହର ଅନ୍ୟ 5 ଦିନ ହାଇଦ୍ରାବାଦରୁ ସନ୍ଧ୍ୟା 7:00 ବିମାନ ଉଡ଼ାଣ କରିବ। ସେହିଭଳି ରବିବାର ଓ ସୋମବାର ସନ୍ଧ୍ୟା 6:50 ଏବଂ ଅନ୍ୟ 5 ଦିନ ରାତି 9:15 ଝାରସୁଗୁଡ଼ାରୁ ବିମାନ ଉଡ଼ାଣ କରିବ। ଅନ୍ୟପକ୍ଷରେ ଆସନ୍ତା ବର୍ଷ ଫେବୃୟାରୀ ପହିଲାରୁ ଝାରସୁଗୁଡ଼ାରୁ ଲକ୍ଷ୍ନୌକୁ ଏବଂ ଫେବୃୟାରୀ 2ରୁ ରାୟପୁରକୁ ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଚଳିତ ମାସ 10 ତାରିଖରେ ପାଳିତ ହେବାକୁ ଥିବା ଜେଲ୍ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର 87ଟି ଜେଲ୍ରେ ଥିବା 400ରୁ ଅଧିକ କଏଦୀଙ୍କ 30 ଦିନର ସଜା କୋହଳ କରାଯିବ। ଜେଲ୍ରେ ଉତ୍ତମ ଆଚରଣ ପ୍ରଦର୍ଶନ କରୁଥିବାରୁ ବିଭାଗୀୟ ମହାନିର୍ଦ୍ଦେଶକ ଏହି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବର୍ଷ ଏପ୍ରିଲ୍ରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ କିଛି କଏଦୀଙ୍କୁ ଏହି ସୁବିଧା ମିଳିବ ବୋଲି ଜଣାପଡ଼ିଛି। ଗୋପାଳପୁରରୁ ସାତପଡ଼ା ପର୍ଯ୍ୟନ୍ତ ଚିଲିକା ହ୍ରଦ ଉପରେ ପ୍ରସ୍ତାବିତ ଜାତୀୟ ରାଜପଥ 516A ନିର୍ମାଣ ଲାଗି ଭାରତୀୟ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ପ୍ରାଥମିକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଜାତୀୟ ରାଜପଥ 2 ଲେନ୍ ବିଶିଷ୍ଟ ହେବ। ଆସନ୍ତା 11 ତାରିଖ ସୁଦ୍ଧା ଡ୍ରୋନ୍ ସର୍ଭେ ଶେଷ କରିବାକୁ ଏନ୍ଏଚ୍ଏଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଗତ ସନ୍ଧ୍ୟାରେ 6ଷ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଆରମ୍ଭ ହୋଇଛି। ମହୋତ୍ସବକୁ ଏକାମ୍ର ବିଧାୟକ ବାବୁ ସିଂ ଉଦ୍ଘାଟନ କରିଥିଲେ। ପୁସ୍ତକ ମେଳାରେ 400ଟି ଷ୍ଟଲ୍ ଖୋଲାଯାଇଥିବା ବେଳେ 200ରୁ ଅଧିକ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସାମିଲ ହୋଇଛନ୍ତି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ସାହିତ୍ୟ ଆସର, ବୈଠକ, ଆଲୋଚନାଚକ୍ର ଏବଂ ପୁସ୍ତକ ଉନ୍ମୋଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବର୍ଷକୁ 2ଥର ନାମ ଲେଖାଇବା ପ୍ରସ୍ତାବ ଦିଆଯାଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ୟୁଜିସି ପକ୍ଷରୁ ପ୍ରସ୍ତୁତ ଚିଠା ପ୍ରସ୍ତାବରେ ୟୁଜି ଏବଂ ପିଜି ପାଠ୍ୟକ୍ରମରେ ଏକୀକରଣ, ଉଚ୍ଚ ଶିକ୍ଷାନୁଷ୍ଠାନରେ ବହୁମୁଖୀ ପ୍ରବେଶ ଓ ପ୍ରସ୍ଥାନ ଭଳି ବ୍ୟବସ୍ଥା ରହିଛି। ଚଳିତ ମାସ 23 ତାରିଖ ସୁଦ୍ଧା ଚିଠା ପ୍ରସ୍ତାବ ଉପରେ ୟୁଜିସି ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ନବରଙ୍ଗପୁର ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟ ଓ ଭାଇଚାରାର ପର୍ବ ମଣ୍ଡେଇ 2024 ଗତକାଲି ଉଦ୍ଘାଟିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ ପ୍ରମୁଖ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।